ଆକାଶବାଣୀ ସମ୍ବାଦ ପଢୁଛନ୍ତି ମହେନ୍ଦ୍ର କୁମାର ମାଝୀ। ମୁଖ୍ୟ ସମ୍ବାଦ, ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସାମ ବନ୍ୟା ପରିସ୍ଥିତିରେ ଉନ୍ନତି, 300ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି 53,000 ଅଧିକ ଲୋକ। ଆସନ୍ତା ସପ୍ତାହରେ ଭିଏନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ T20 ଶୃଙ୍ଖଳାରେ ଆଜି ଭାରତ ଜିମ୍ବାୱେ ଏବଂ ମହିଳା କ୍ରିକେଟରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଶ୍ରୀଜୀଉଙ୍କର ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ଅନୁଷ୍ଠିତ ହେଉଛି। 3 ରଥକୁ ସିଂହଦ୍ୱାର ଆଗରେ ପ୍ରସ୍ତୁତ କରି ରଖାଯାଇଛି। ପ୍ରଭୁ ଜଗନ୍ନାଥ, ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କୁ ରଥାରୂଢ଼ କରାଯାଇ ଆଜି ସନ୍ଧ୍ୟା 5ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହେବ। 1909 ପରେ 1971 ଏବଂ 53 ପରେ ଚଳିତ ବର୍ଷ ଏକସଙ୍ଗରେ ରଥଯାତ୍ରା ସହିତ ନବଯୌବନ ଦର୍ଶନ ଏବଂ ନେତ୍ରୋତ୍ସବ ପଡୁଥିବାରୁ ଏହି ରଥଯାତ୍ରାକୁ ମହାପ୍ରଭୁଙ୍କର ବିରଳ ଶ୍ରୀଗୁଣ୍ଡିଚା ଯାତ୍ରା କୁହାଯାଉଛି। ଅଧିକ ନୀତି ରହୁଥିବାରୁ 3 ରଥ ଆଜି ସନ୍ଧ୍ୟା ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ନ ପାରିଲେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅନ୍ୟାନ୍ୟ ନୀତି ସମ୍ପନ୍ନ କରାଯିବ। ଏସବୁକୁ ଦୃଷ୍ଟିରେ ରଖି ଏଥର ରଥଟଣା ଆଜି ଓ ଆସନ୍ତାକାଲି ହେବ। ଶ୍ରୀକ୍ଷେତ୍ର ପୁରୀରେ ଆଜି ଅନୁଷ୍ଠିତ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ଶ୍ରୀକ୍ଷେତ୍ରରେ ରଥଯାତ ସମ୍ପର୍କରେ ଆସନ୍ତୁ ଶୁଣିବା ଆମ ପୁରୀ ସମ୍ବାଦଦାତା ସୌମିତ୍ର ହରିଚନ୍ଦନଙ୍କଠାରୁ।
ଆଜି ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରା ଚଳଚଞ୍ଚଳ ଶ୍ରୀକ୍ଷେତ୍ର ବଡ଼ଦାଣ୍ଡ। ବଡ଼ଦାଣ୍ଡରେ ମହାପ୍ରଭୁଙ୍କର ଦଣ୍ଡାୟମାନ 3 ରଥ। ମହାପ୍ରଭୁଙ୍କର ଆଜି ପ୍ରତ୍ୟୁଷରୁ ନବଯୌବନ ଦର୍ଶନ ନୀତି ଶେଷ ହେବା ପରେ ଆଜି ସମ୍ପନ୍ନ ନୀତି କରାଯିବା ସହ ମହାପ୍ରଭୁଙ୍କର ଅନୁଷ୍ଠିତ ହୋଇଥିଲା ସକାଳ ଧୂପ। ସକାଳ ଧୂପରେ ମହାପ୍ରଭୁଙ୍କର ଖେଚୁଡ଼ି ଭୋଗ ଅନୁଷ୍ଠିତ ହୋଇଥିଲା। ପରବର୍ତ୍ତୀ ସମୟରେ ମହାପ୍ରଭୁଙ୍କର ସେନାପଟା ଲାଗି କରାଯାଇ ମଙ୍ଗଳାର୍ପଣ ଅନୁଷ୍ଠିତ ହେବା ସହିତ ପହଣ୍ଡି ନୀତି ଆରମ୍ଭ ହୋଇଥିଲା।
4-ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଭୁବନେଶ୍ୱର ଉଦୟଗିରି ଗୁମ୍ଫା ପରିଦର୍ଶନ କରିବା ସହ ବିଭୂତି କାନୁନଙ୍କ କଲେଜ ଅଫ୍ ଆର୍ଟ ଆଣ୍ଡ କ୍ରାଫ୍ଟ ଏବଂ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଭୁବନେଶ୍ୱର ଉପକଣ୍ଠ ହରିଦାମଡ଼ା ଗ୍ରାମରେ ବ୍ରହ୍ମକୁମାରୀଙ୍କ ଦିବ୍ୟ ରିଟ୍ରିଟ୍ ସେଣ୍ଟର ଉଦ୍ଘାଟନ କରିବେ। ଏହି ଅବସରରେ ଲାଇଫ୍ ଷ୍ଟାଇଲ୍ ଫର୍ ସଷ୍ଟେନେବିଲିଟି ଅଭିଯାନର ଶୁଭାରମ୍ଭ କରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଭୁବନେଶ୍ୱରଠାରେ ନାଇଜରର 3ୟ ସ୍ନାତକ ସମାରୋହରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ନୂଆଦିଲ୍ଲୀର ଜବାହରଲାଲ ନେହେରୁ ଷ୍ଟାଡିୟମ୍ଠାରେ ଆଜି ଦିଲ୍ଲୀ ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଉଛି। ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବା ଉଦ୍ଘାଟନୀ ସମାରୋହର ଅଭିଭାଷଣରେ କହିଛନ୍ତି, ଦିଲ୍ଲୀବାସୀଙ୍କର ଆଶୀର୍ବାଦ ଫଳରେ ଦଳ ସମସ୍ତ 7ଟିଯାକ ଲୋକସଭା ଆସନରେ ବିଜୟ ଲାଭ କରିଛି। ଅରବିନ୍ଦ କେଜରିୱାଲଙ୍କ ସରକାରର ଭ୍ରଷ୍ଟାଚାର ହେତୁ ଜନସାଧାରଣଙ୍କର ଆମ ପ୍ରତି ଆଶୀର୍ବାଦ ଦେଖିବାକୁ ମିଳିଛି। ସେ ଆହୁରି ମଧ୍ୟ କହିଛନ୍ତି, ଦିଲ୍ଲୀରେ ନିର୍ବାଚନ ଚାଲିଥିବା ସମୟରେ 2 ପରାଜିତ ଦଳର ମେଣ୍ଟ ଆମ ବିରୁଦ୍ଧରେ ଲଢ଼େଇ କରି ପରାସ୍ତ ହୋଇଥିଲେ। ଦିଲ୍ଲୀର ଅଧିବାସୀ ଦୁର୍ନୀତିକୁ ଛାଡ଼ି ସତ୍ୟ ସହିତ ରହିଥିବା ଜଣାଯାଇଛି। ସମସ୍ତ ଦଳୀୟ କର୍ମୀମାନଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ କଠୋର ପରିଶ୍ରମ କରିବାକୁ ସେ ପରାମର୍ଶ ଦେଇଛନ୍ତି। କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ପୀୟୁଷ ଗୋୟଲ, ଦଳର ସାଂସଦ ମନୋଜ ତିୱାରୀ, ରାମବୀର ସିଂହ ବିଧୁରୀ ଓ ବାଂଶୁରୀ ସ୍ୱରାଜ ଏବଂ ଦଳର ଅନ୍ୟ ବରିଷ୍ଠ ନେତୃମଣ୍ଡଳୀ ଏହି ସଭାରେ ଉପସ୍ଥିତ ଥିଲେ। ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ ତାମିଲନାଡୁରେ ଦଳର ଅଧ୍ୟକ୍ଷ କେ ଆର୍ମଷ୍ଟ୍ରଙ୍ଗଙ୍କ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି। ଆଜି ଚେନ୍ନାଇଠାରେ ଆର୍ମଷ୍ଟ୍ରଙ୍ଗଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ ସୁଶ୍ରୀ ମାୟାବତୀ କହିଛନ୍ତି, ଏହି ମାମଲାର ନିରପେକ୍ଷ ଯାଞ୍ଚ ପାଇଁ ତାଙ୍କ ଦଳ ଦାବି କରିବ। ତାମିଲନାଡୁରେ ରାଜ୍ୟ ସରକାର ସଂରକ୍ଷିତ ସମ୍ପ୍ରଦାୟଙ୍କ ସୁରକ୍ଷା ଏବଂ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବଜାୟ ରଖିବା ଲାଗି ସେ ଆହ୍ୱାନ ଦେଇଛନ୍ତି। ସୁଶ୍ରୀ ମାୟାବତୀଙ୍କ ସମେତ ଭିସିକେ, କଂଗ୍ରେସ, ଆମ୍ ଆଦମୀ ପାର୍ଟିର ନେତା ଏବଂ ଅନ୍ୟମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ୟ ଏକ ଘଟଣାକ୍ରମରେ ଦଳୀୟ ମୁଖ୍ୟାଳୟରେ ଆର୍ମଷ୍ଟ୍ରଙ୍ଗଙ୍କୁ କବର ଦେବା ନେଇ ଅନୁମତି ଦେବାକୁ ଉଚ୍ଚ ନ୍ୟାୟାଳୟରେ ଦାୟର କରାଯାଇଥିବା ଆବେଦନର ଶୁଣାଣି ହୋଇଛି। ନ୍ୟାୟାଳୟ କହିଛନ୍ତି, ପାର୍ଟି ମୁଖ୍ୟାଳୟ ଏକ ଛୋଟ ଆବାସସ୍ଥଳୀ ହୋଇଥିବାରୁ ସେଠାରେ କବର ଦେବା ସମ୍ଭବ ନୁହେଁ। ସରକାର ଚାହିଁଲେ ସେଥିପାଇଁ 200 ସ୍କୋୟାର ଫୁଟର ଅଞ୍ଚଳ ଯୋଗାଇ ଦେଇପାରିବେ ବୋଲି ନ୍ୟାୟାଳୟ କହିଛି। ଆସାମ ବନ୍ୟା ପରିସ୍ଥିତିରେ ସୁଧାର ପରିଲକ୍ଷିତ ହୋଇଛି। ପାଣିପାଗ ବିଭାଗ ପକ୍ଷରୁ ଆସାମର ବାରାକା ଘାଟି ସମେତ ଅନ୍ୟ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରାଯାଇଛି। ରାଜ୍ୟରେ ଗତ 24 ଘଣ୍ଟା ମଧ୍ୟରେ ଆଉ 6 ଜଣଙ୍କର ମୃତ୍ୟୁ ସହ ମୋଟ ମୃତ୍ୟୁ ସଂଖ୍ୟା 58ରେ ପହଞ୍ଚିଛି। 29 ଜିଲ୍ଲାର 24 ଲକ୍ଷରୁ ଅଧିକ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି। 3,500 ଗ୍ରାମର 68,000 ହେକ୍ଟରରୁ ଅଧିକ ଜମିର ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ପ୍ରାୟ 53,000ରୁ ଅଧିକ ଲୋକ 300ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି। ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ଉଦ୍ଧାର ଏବଂ ରିଲିଫ୍ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତ 24 ଘଣ୍ଟା ମଧ୍ୟରେ 218 ଜଣଙ୍କୁ ଉଦ୍ଧାର କରାଯାଇଛି। ବ୍ରହ୍ମପୁତ୍ର ବାରାକ ତଥା ଅନ୍ୟ ନଦୀଗୁଡ଼ିକର ଜଳପତ୍ତନ ବିପଦ ସଂକେତ ଉପରେ ପ୍ରଭାବିତ ହେଉଛି। ବନ୍ୟା ଦ୍ୱାରା 176ଟି ରାସ୍ତା 2ଟି ପୋଲ ସହ ବହୁ ଭିତ୍ତିଭୂମି କ୍ଷେତ୍ର କ୍ଷତିଗ୍ରସ୍ତ ହୋଇଥିବା ଜଣାଯାଇଛି। ଅଷ୍ଟ୍ରିଆ ରାଷ୍ଟ୍ରପତି କାର୍ଲ ନେହାମର୍ ଆସନ୍ତା ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭିଏନା ଗସ୍ତ ସମୟରେ ତାଙ୍କୁ ସ୍ୱାଗତ କରିବାକୁ ଅପେକ୍ଷାରତ ଥିବା ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଅଷ୍ଟ୍ରିଆ ରାଷ୍ଟ୍ରମୁଖ୍ୟ କହିଛନ୍ତି, ଦୀର୍ଘ 40 ବର୍ଷ ପରେ ଭାରତୀୟ ପ୍ରଧାନମନ୍ତ୍ରୀ ସେଠାରେ ପହଞ୍ଚୁଥିବାରୁ ତାଙ୍କୁ ସ୍ୱତନ୍ତ୍ର ଭାବେ ସମ୍ମାନିତ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି, ଦୁଇ ଦେଶ ମଧ୍ୟରେ 75 ବର୍ଷର କୂଟନୈତିକ ସମ୍ପର୍କ ପ୍ରତିଷ୍ଠାର ଏକ ମାଇଲଖୁଣ୍ଟ ସ୍ଥାପନ କରିବ। ଅଷ୍ଟ୍ରିଆ ରାଷ୍ଟ୍ରମୁଖ୍ୟ କହିଛନ୍ତି, ତାଙ୍କର ଏହି ଗସ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ, ସହଯୋଗ ଏବଂ ଭୂ ରାଜନୈତିକ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲାରେ ସହାୟକ ହେବ। ତାଙ୍କର ଏହି ବାର୍ତ୍ତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଷ୍ଟ୍ରିଆ ରାଷ୍ଟ୍ରମୁଖ୍ୟଙ୍କୁ ଧନ୍ୟବାଦ ଦେଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟ ଜରିଆରେ ଶ୍ରୀ ମୋଦି କହିଛନ୍ତି, ତାଙ୍କର ଭିଏନା ଗସ୍ତ ଏକ ଐତିହାସିକ କାର୍ଯ୍ୟକ୍ରମ ହେବ। ଏଥିରେ ଦୁଇ ଦେଶ ମଧ୍ୟରେ ପାରସ୍କରିକ ସମ୍ପର୍କ ଓ ସହଯୋଗ ବୃଦ୍ଧି ପାଇବ। ଦୁଇ ଦେଶ ମଧ୍ୟରେ ସହଭାଗିତା ଗଣତନ୍ତ୍ରର ମୂଲ୍ୟବୋଧ, ସ୍ୱାଧୀନତା ଏବଂ ଆଇନର କାର୍ଯ୍ୟକାରିତାର ମାର୍ଗ ଉନ୍କୋଚନ କରିବ। ସୁରଟର ଶିଳ୍ପାଞ୍ଚଳରେ ଗତକାଲି ଏକ 6 ମହଲା ଅଟ୍ଟାଳିକା ଭୁଶୁଡ଼ି ପଡ଼ିବା ଫଳରେ 7 ଜଣ ଲୋକଙ୍କ ପ୍ରାଣହାନୀ ଘଟିଛି। ଏନ୍ଡିଆର୍ଏଫ୍ ଓ ଏସ୍ଡିଆର୍ଏଫ୍ ବାହିନୀ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଗତକାଲି ରାତି ସୁଦ୍ଧା 7 ଜଣ ଲୋକଙ୍କ ଶବକୁ ସେମାନେ ଉଦ୍ଧାର କରିଥିଲେ। ଏମାନଙ୍କ ମଧ୍ୟରେ 6 ଜଣ ପୁରୁଷ ଏବଂ ଜଣେ ମହିଳା ଥିବା ଜଣାଯାଇଛି। ଅନ୍ୟ ଜଣେ ମହିଳାଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। କାଶ୍ମୀର ଉପତ୍ୟକାର କୁରଗାଓଁ ଜିଲ୍ଲାରେ ସୁରକ୍ଷା ବାହିନୀ ଏବଂ 5 ଜଣ ସନ୍ତାସବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏହି ଗୁଳି ବିନିମୟ ଫ୍ରିସାଲ ଚିନିଗାମ ଅଞ୍ଚଳ ଏବଂ ମୋଟେରଗାମ୍ଠାରେ ଅନୁଷ୍ଠିତ ହୋଇଥିବା ଜଣାଯାଇଛି। ଗୁଇନ୍ଦା ବିଭାଗ ସୂଚନା ଅନୁଯାୟୀ, ସନ୍ତାସବାଦୀମାନେ ସେହିସବୁ ଅଞ୍ଚଳରେ ଛପି ରହିଥିବାର ଖବର ପାଇ ସୁରକ୍ଷା ବାହିନୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। କାଶ୍ମୀର ଜୋନ୍ର ପୁଲିସ୍ ମହାନିର୍ଦ୍ଦେଶକ ଭିକେ ବିର୍ଡି ଆକାଶବାଣୀକୁ କହିଛନ୍ତି, ଫ୍ରିସାଲ ଚିନିଗାମ ଅଞ୍ଚଳରେ 4 ଜଣ ଏବଂ ମୋଟେରଗାମ୍ଠାରେ ଜଣେ ସନ୍ତାସବାଦୀ ନିହତ ହୋଇଥିବା ଜଣାଯାଇଛି। 2 ଜଣ ସୁରକ୍ଷା ବଳ କର୍ମଚାରୀ ଗୁରୁତର ଆହତ ହୋଇ ପ୍ରାଣ ହରାଇଥିବା ଜଣାପଡ଼ିଛି। ସମ୍ପୃକ୍ତ ଅଞ୍ଚଳରେ ଆହୁରି ସନ୍ଦିଗ୍ଧ ଥିବା ଆଶଙ୍କା କରି ଖାନତଲାସ ଅଭିଯାନକୁ ଜୋରଦାର କରାଯାଇଛି। ଭାରତ ଜିମ୍ବାୱେ ମଧ୍ୟରେ ଆଜି ହାରାରେଠାରେ ଦ୍ୱିତୀୟ T20 ମ୍ୟାଚ୍ ଖେଳାଯିବ। ଭାରତୀୟ ସମୟ ଅପରାହ୍ନ 4:30ରେ ଏହି ମ୍ୟାଚ୍ ଆରମ୍ଭ ହେବ। ଆକାଶବାଣୀ ଜରିଆରେ ମ୍ୟାଚ୍ର ପ୍ରତ୍ୟକ୍ଷଦର୍ଶୀ ଧାରାବିବରଣୀ ପ୍ରଚାର କରାଯିବ। 5 ମ୍ୟାଚ୍ ବିଶିଷ୍ଟ T20 ଶୃଙ୍ଖଳାରେ ଜିମ୍ବାୱେ ଗୋଟିଏ ମ୍ୟାଚ୍ ଜିତି ଆଗରେ ରହିଛି। ଗତକାଲି ଅନୁଷ୍ଠିତ ପ୍ରଥମ T20ରେ ଜିମ୍ବାୱେ 13 ରନ୍ରେ ଭାରତକୁ ପରାସ୍ତ କରିଥିଲା। ମହିଳା କ୍ରିକେଟ୍ରେ ଆଜି ସନ୍ଧ୍ୟା 7ଟାରେ ଚେନ୍ନାଇର ଏମ୍ ଚିଦାମ୍ବରମ୍ ଷ୍ଟାଡିୟମ୍ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ତିନିଟିକିଆ T20 ଶୃଙ୍ଖଳାରେ ପ୍ରଥମ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଭାରତକୁ 12 ରନ୍ରେ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ପୁରୀ ଶ୍ରୀକ୍ଷେତ୍ରରେ ଆଜି ଅନୁଷ୍ଠିତ ହେଉଛି ଶ୍ରୀଜୀଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା। ରଥାରୂଢ଼ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସାମ ବନ୍ୟା ପରିସ୍ଥିତି ଉନ୍ନତି, 300ଟି ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି 53,000ରୁ ଅଧିକ ଲୋକ। ଆସନ୍ତା ସପ୍ତାହରେ ଭିଏନା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ T20 ଶୃଙ୍ଖଳାରେ ଆଜି ଭାରତ ଜିମ୍ବାୱେ ଏବଂ ମହିଳା କ୍ରିକେଟ୍ରେ ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା।